ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ମାଟିର ଦରବ ତିଆର ଘିନବାନୁ ପାରମ୍ପରିକ କୁମ୍ଭାରମାନଙ୍କର ପେଶା ତିଷ୍ଠି ରହିବା ଆଉ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକେ ସଂରକ୍ଷଣ କରାଯାଇପାରବା ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟି କହିଛନ୍। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆନ ଚାଲିଥିବା ଟେରାକୋଟା ପ୍ରଦର୍ଶନୀ ମହୋତ୍ସବ ମୃତ୍ତିକାକେ ଗଲାକାଲ ବୁଲି ଦେଖିକରି ରାଜ୍ୟପାଳ ଡକ୍ଟର କୁମ୍ଭମ୍ ପାଟି ଭିନ୍ ଭିନ୍ ଷ୍ଟଲ୍ ମାଲିକମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ରାଜ୍ୟପାଳ ସେମାନଙ୍କର କାରିଗରୀ ଆଉ ଆଦିବାସୀ ଆଉ ଗ୍ରାମୀଣ କାରିଗରମାନଙ୍କର ସୃଜନଶୀଳତାକେ ଦେଖିକରି ପ୍ରଶଂସା କରିଥିଲେ। ସେନ ତିଆରି ହୋଇଥିବା ମାଟି ଦୀପ ଜଲେଇକରି ପାରମ୍ପରିକ ଉପେଥି ଦିଆଲି ମାନବାର୍କେ ରାଜ୍ୟପାଳ ଏ ଅବସରରେ ଲୋକକୁ ଆହ୍ୱାନ ଦେଇଛନ୍। ବାଚସ୍ପତି ସୁରମା ପାଢ଼ୀ ଗଲାକାଲ ବାରବାଡସର ବିରଜ ସହରରେ ହୋଇଥିବା ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଆଉ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗ ଦେବାର ଉତ୍ତରୁ ବ୍ରିଟେନ୍, ସ୍ୱିଜରଲ୍ୟାଣ୍ଡ ଆଉ ଫ୍ରାନ୍ସ ଯାଇଛନ୍। ବାଚସ୍ପତି ଶ୍ରୀମତୀ ପାଢ଼ୀ ବ୍ରିଟେନ୍କେ ପହଞ୍ଚବାର ଉତ୍ତରୁ ସେନ ଥିବା ଭାରତୀୟ ଉଚ୍ଚାୟୁକ୍ତ ତାଙ୍କୁ ସ୍ୱାଗତ କରିଥିଲେ। ଏ ଅବସରରେ ସେନ ରହୁଥିବା ପ୍ରବାସୀ ଭାରତୀୟ ଆଉ ପ୍ରବାସୀ ଓଡ଼ିଆମାନଙ୍କ ତରଫ ହୋଇଥିବା କାର୍ଯ୍ୟକ୍ରମଟି ଯୋଗ ଦେଇକରି କହିଛନ୍, 2047 ମସିହା ତକ ବିକଶିତ ଭାରତ ଲକ୍ଷ୍ୟ ରହିଥିଲା ବେଲ୍କେ 2047 ମସିହା ତକ ଓଡ଼ିଶାକୁ ଗୋଟିଏ ସମୃଦ୍ଧ ରାଜ୍ୟ ଭାବେ ଗଠନ କରାଯିବା, ଓଡ଼ିଶାର ପ୍ରଗତିଥି ପ୍ରବାସୀମାନେ ଯୋଡ଼ି ହଉନ୍ ବୋଲି ବାଚସ୍ପତି ଆହ୍ୱାନ ଦେଇଛନ୍। ସ୍ଥାୟୀ ପରିବେଶ ଆଉ ଶକ୍ତି କ୍ଷମତା ସମ୍ପନ୍ନ ଭବିଷ୍ୟତ ଲାଗି ନୀତି ଆୟୋଗ, ଓଡ଼ିଶା ସରକାର ଆଉ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସଷ୍ଟେନେବିଲିଟି ଏମ୍ପ୍ଲୟମେଣ୍ଟ ଆଣ୍ଡ ଗ୍ରୋଥ ଆଇସିଇଜି ଫାଉଣ୍ଡେସନ ତରଫ ଗଲାକାଲି ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ଜରିଏ ରାଜ୍ୟ ସବୁଜ ଉର୍ଜା ପରିବର୍ତ୍ତନକେ ତୁର୍ତ୍ତି କରାଯାଇପାରବା, ଓଡ଼ିଶାନ କମ୍ ଖର୍ଚ୍ଚାତି ବିଦ୍ୟୁତ୍ ରୂପାନ୍ତରଣ ଯୋଜନା ପ୍ରକଳ୍ପ ସ୍ଥାପନା ସହିତ ଏଥିଲାଗି ଗୋଟିଏ ରଣନୈତିକ ରୋଡ୍ମ୍ୟାପ୍ ତିଆରି କରାଯିବା, ଏତାର ଜରିଏ ବିଦ୍ୟୁତ୍ କ୍ଷେତ୍ରକେ ଶସ୍ତା, ସ୍ଥାୟୀ, ସ୍ୱୟଂ ସମ୍ପୂର୍ଣ୍ଣ ଆଉ ପରିବେଶ ଉପଯୋଗୀ କରବାର ଉପରେ ଜୋର୍ ଦିଆଯିବ। ଏହି ପଦକ୍ଷେପ ରାଜ୍ୟର ବିକଶିତ ଓଡ଼ିଶା 2036 ଆଉ ବିକଶିତ ଭାରତ 2047 ଲକ୍ଷ୍ୟ ହାସଲ କରିବା ଲାଗି ସାହାଯ୍ୟ କରବା। ଏ ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭିଆର୍ ସୁବ୍ରମଣ୍ୟମ୍ ଆଉ ଆଇସିଇଜିର ନିର୍ଦ୍ଦେଶକ ଆଉ ପ୍ରତିଷ୍ଠାତା ଡକ୍ଟର ଶିରିଶ ସାଙ୍କେ ଉପସ୍ଥିତ ଥିଲେ। ରାଜ୍ୟ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ଆଉ ଷଷ୍ଠ ରାଜ୍ୟ ଅର୍ଥ କମିଶନ ଭିତରେ ଗଲାକାଲି ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ଭୁବନେଶ୍ୱର ଖାରବେଲ ଭବନଠାରେ ହୋଇଥିବା ବୈଠକଟି ବିଭାଗ ତରଫ ଅର୍ଥ କମିଶନ ସମ୍ୟାତି ବିଚାର ଲାଗି ତାର ପ୍ରମୁଖ କାର୍ଯ୍ୟକଳାପ ଆଉ ପ୍ରାଥମିକତା ଭାବେ ବ୍ୟାପକ ସମୀକ୍ଷା ଉପସ୍ଥାପନ କରାଯାଇଥିଲା। ପ୍ରୋତ୍ସାହନ ଅନୁଦାନ ଲାଗି ମାନଦଣ୍ଡ, ସହରାଞ୍ଚଳ ଶାସନ ଓ ଆର୍ଥିକ ଶୃଙ୍ଖଳାକେ ବରକସ କରବାର, ପରିମଳ ବ୍ୟବସ୍ଥାତି ଉନ୍ନତି ଆନବାର, ପୌର ସଂସ୍ଥା ଲାଗି ଦକ୍ଷତା ବିକାଶ ଆଉ ଆର୍ଥିକ ପରିଚାଳନାଥି ଉନ୍ନତି ବାଗେର ବହୁତଟି ବିଷୟ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟ ସମବାୟ ବିଭାଗ ତରଫ 14-20 ତାରିଖ ତକ ନିଖିଳ ଭାରତ ସମବାୟ ସପ୍ତାହ ପାଳନ କରାଯିବା କାର୍ଯ୍ୟକ୍ରମକୁ ନେଇକରି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କର ଅଧ୍ୟକ୍ଷତାତି ଗଲାକାଲି ରାଜ୍ୟ କୃଷି ବିପଣନ ପରିଷଦ ସମ୍ମିଳନୀ କକ୍ଷନ ଗୋଟିଏ ସମ୍ମିଳନୀ ବୈଠକ ହୋଇଯାଇଛି। ରାଜ୍ୟ ସମବାୟ ବିଚାର, ଦର୍ଶନ ଆଉ କାର୍ଯ୍ୟକ୍ରମକେ ଲୋକର ପାଖେ ଜହନୁ ଜହ ପହଞ୍ଚାବା ଲାଗି ରାଜ୍ୟସ୍ତରୀୟ ନିଖିଳ ଭାରତୀୟ ସମବାୟ ସପ୍ତାହକେ ବରକସ ଭାବେ ପାଳନ କରବାରକେ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍। ଏବଛର ଏହି ଦିବସର ବିଷୟବସ୍ତୁ ଆତ୍ମନିର୍ଭର ଭାରତ ଲାଗି ସମବାୟ ଗୋଟିଏ ମାଧ୍ୟମ ରଖାଯାଇଛି। ଭାରତୀୟ ଜନତା ପାର୍ଟି ତରଫ ରାଜ୍ୟ ଦଳୀୟ ପଦାଧିକାରୀମାନଙ୍କର ତାଲିକା ଗଲାକାଲି ବାହାର କରାଯାଇଛି। ରାଜ୍ୟ ଶାଖା ସଭାପତି ମନମୋହନ ସାୱଲଙ୍କର ଅନୁମୋଦନଟି ବାହାରିଥିବା ଏହି ତାଲିକାଟି ଉପସଭାପତି ଭାବେ 10 ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସାଧାରଣ ସମ୍ପାଦକ ଭାବେ 4 ଜଣ, ସମ୍ପାଦକ ଭାବେ 10 ଜଣ, କୋଷାଧ୍ୟକ୍ଷ ଆଉ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ଜଣେ ଲେଖା ଦଳୀୟ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି। ଦାରିଦ୍ର୍ୟ ବାବଦେ ସଚେତନତା ସୃଷ୍ଟି କରବା ଲାଗି ଆଜି ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ଦିବସ ପାଳନ ହେଉଛି। ଫି ବଛର 17 ଅକ୍ଟୋବର ଦିନ ଏହି ଦିବସ ପାଳନ କରାଯାଏସି। ଏ ବଛରର ବିଷୟବସ୍ତୁ ହେଉଛି ପରିବାର ପ୍ରତି ସମ୍ମାନ ଓ ବର୍ଗ ସମର୍ଥନ ସୁନିଶ୍ଚିତ କରିକରି ସାମାଜିକ ଆଉ ସାଂଗଠନିକ ଦୁର୍ବ୍ୟବହାରକେ ଶେଷ କର୍ମା। ଇନ ଜନେ ଦେଇପାରେ ଯେ ଏ ଦିବସ ଲାଗି 1992 ମିଳିତ ଜାତିସଂଘନୁ ଗୋଟିଏ ପ୍ରସ୍ତାବ ଗୃହୀତ ହୋଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଗଲାକାଲି ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତା ହୋଇଥିବା ବୈଠକଟି ସେପ୍ଟେମ୍ବର ମାସରେ ଧାରିଛି ହୋଇଥିବା ଜିଲ୍ଲାର ଭିନ୍ ଭିନ୍ ଟିକସ ଆଦାୟ ବାବଦେ ଆଲୋଚନା କରାଯାଇଥିଲା। ଦେଶ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୂରାପୂରି ଭାବେ ଫେରିଯାଇଛି। ଏହି ସମୟ ଭିତରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶର ସମୁଦ୍ର ଖଣି ଇଲାକା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଆଉ କେରଳର ମାହେଠାରେ ଉତ୍ତର ପୂର୍ବ ମୌସୁମୀ ବାୟୁ ପ୍ରଭାବତି ବର୍ଷା ମୂଲ ହୋଇଛି। ସେଆଡ଼େ ଏବେ 24 ଘଣ୍ଟା ଭିତରେ ରାଜ୍ୟର ସବୁ ଜାଗାର ପାଗ ସୁଖରା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଥିନିର ଆଞ୍ଚଳିକ ଖବର ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରବେ। ରାତି 7:02 ଥି। ଜୁହାର।